ആകാശവാണി. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି. କଳିଙ୍ଗରତ୍ନ 2024 ପୁରସ୍କାରରେ ସମ୍ମାନିତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ. ଆକ୍ସିୟମ୍ 4 ମିଶନ କ୍ରୁ ସଦସ୍ୟଙ୍କ ପୃଥିବୀକୁ ସଫଳ ପ୍ରତ୍ୟାବର୍ତ୍ତନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ. ନୂଆଦିଲ୍ଲୀରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ ସମାରୋହ ଏବଂ ଫିଡେ ମହିଳା ବିଶ୍ୱକପ୍ ଚେସ୍ ପ୍ରତିଯୋଗିତାରେ ଆସନ୍ତାକାଲି ପ୍ରି କ୍ୱାର୍ଟର ଫାଇନାଲରେ ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି. ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି. ସେ କହିଛନ୍ତି, ଏହା କେବଳ ଆମର ସମୃଦ୍ଧ ଭାରତୀୟ ସଂସ୍କୃତିକୁ ସଂରକ୍ଷଣ କରିବ ନାହିଁ, ବରଂ ଗଭୀର ପରମ୍ପରାକୁ ମଧ୍ୟ ବଜାୟ ରଖିବ. ଏଥିସହ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ଉତ୍ତରୋତ୍ତର ଉନ୍ନତି ହେବ ବୋଲି ରାଷ୍ଟ୍ରପତି କହିଛନ୍ତି.
ଜାତୀୟ ଶିକ୍ଷାନୀତି 2020ର ମାତୃଭାଷାରେ ଶିକ୍ଷାଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି, କାରଣ ମାତୃଭାଷାରେ ଶିକ୍ଷା ଲାଭ କଲେ ପିଲାମାନେ ନିଜ ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ହୋଇ ରହିଥାନ୍ତି. ମୁଁ ଆଶା କରୁଛି ଆପଣମାନେ ମାତୃଭାଷାରେ ଶିକ୍ଷାଦାନ ଉପରେ ଅଧିକରୁ ଅଧିକ ଗୁରୁତ୍ୱ ଦେବେ.
ଆଜି ସନ୍ଧ୍ୟାରେ ଓଡ଼ିଶାର କଟକରେ 15 ଶତାବ୍ଦୀର ମହାନ ଓଡ଼ିଆ କବି ଏବଂ ବିଦ୍ୱାନ ଆଦିକବି ସାରଳା ଦାସଙ୍କ 600ତମ ଜନ୍ମବାର୍ଷିକୀରେ ଅଭିଭାଷଣ ରଖି ରାଷ୍ଟ୍ରପତି ଓଡ଼ିଆ ସାହିତ୍ୟ ଏବଂ ସଂସ୍କୃତି ପ୍ରତି ସାରଳା ଦାସଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ. ଏହି ଅବସରରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗରତ୍ନ 2024 ପୁରସ୍କାର ପ୍ରଦାନ କରିଥିଲେ. ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ 18 ଐତିହାସିକ ଅଭିଯାନ ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସମେତ ଅନ୍ୟ 3 କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଆସିଛନ୍ତି. ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନ ଆଜି ଅପରାହ୍ନରେ କାଲିଫର୍ଣ୍ଣିଆର ସାଣ୍ଡିଏଗୋ ଉପକୂଳରେ ଅବତରଣ କରିଥିଲା. ପୃଥିବୀର ଗୁରୁତ୍ୱାକର୍ଷଣ ସହ ଖାପ ଖୁଆଇବା ପାଇଁ କ୍ରୁ ସଦସ୍ୟମାନଙ୍କୁ 7 ପୁନର୍ବାସ କାର୍ଯ୍ୟକ୍ରମ କରିବାକୁ ପଡ଼ିବ. ଆକ୍ସିୟମ୍ 4 ମିଶନର ମହାକାଶ ଯାତ୍ରା ଗତ ମାସ 25 ଆରମ୍ଭ ହୋଇଥିଲା. ଫାଲ୍କନ୍ 9 ରକେଟ୍ ଡ୍ରାଗନ୍ ସ୍ପେସ୍ କ୍ୟାପ୍ସୁଲ୍କୁ ବହନ କରି ଫ୍ଲୋରିଡାରୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଅଭିମୁଖେ ଉଡ଼ାଣ କରିଥିଲା. ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପରିଦର୍ଶନ କରିବାରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ପ୍ରଥମ ଭାରତୀୟ ହେବା ସହ 1984 ମହାକାଶକୁ ଯାଇଥିବା ୱିଙ୍ଗ କମାଣ୍ଡର ରାକେଶ ଶର୍ମାଙ୍କ ପରେ ଦ୍ୱିତୀୟ ଭାରତୀୟ ମହାକାଶଚାରୀ ହୋଇଛନ୍ତି. ମହାକାଶ କେନ୍ଦ୍ରରେ ରହଣି ସମୟରେ ଶ୍ରୀ ଶୁକ୍ଳା ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠିତ ଭାରତୀୟ ପ୍ରତିଷ୍ଠାନଗୁଡ଼ିକ ଦ୍ୱାରା ବିକଶିତ ପରୀକ୍ଷଣର ସଫଳତାର ସହ ସଞ୍ଚାଳନ କରିଥିଲେ. ମହାକାଶର ସୂକ୍ଷ୍ମ ଗୁରୁତ୍ୱାକର୍ଷଣ ସ୍ଥିତିରେ 7 ପରୀକ୍ଷଣ କରାଯାଇଥିଲା. ଏହି ପରୀକ୍ଷଣଗୁଡ଼ିକ ଭବିଷ୍ୟତର ଗ୍ରହ ମିଶନ ଏବଂ ଦୀର୍ଘକାଳୀନ ମହାକାଶ ଅବସ୍ଥାନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବ ବୋଲି ଆଶା କରାଯାଉଛି. ନାସାର ଅଭିଯାନ ଦଳ ଆକ୍ସିୟମ୍ 4 ଦଳ ପାଇଁ ଏକ ପାରମ୍ପରିକ ବିଦାୟୀ ଉତ୍ସବର ଆୟୋଜନ କରିଥିଲେ. ବିଦାୟୀ ସମାରୋହରେ ଶୁକ୍ଳା ତାଙ୍କର ମହାକାଶ ଯାତ୍ରାକୁ ପ୍ରକୃତରେ ଅବିଶ୍ୱସନୀୟ ବୋଲି ବର୍ଣ୍ଣନା କରିଥିଲେ. ଏହି ଅଭିଯାନକୁ ଆକାଶଗଙ୍ଗା ବୋଲି ମଧ୍ୟ କୁହାଯାଉଛି, ଯାହାକି ଆକ୍ସିୟମ୍ ସ୍ପେସ୍, ଆମେରିକୀୟ ମହାକାଶ ସଂସ୍ଥା ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ମଧ୍ୟରେ ଏକ ସହଯୋଗପୂର୍ଣ୍ଣ ପ୍ରୟାସର ଅଂଶବିଶେଷ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ମହାକାଶ ଯାତ୍ରା ଉପରେ ସୁରକ୍ଷିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ ସ୍ୱାଗତ କରିଛନ୍ତି. ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଆକ୍ସିୟମ୍ 4 ମିଶନ ପାଇଲଟ ଭାବେ କ୍ୟାପ୍ଟେନ୍ ଶୁକ୍ଳାଙ୍କ ଭୂମିକା ଭାରତର ମହାକାଶ ଅନୁସନ୍ଧାନ, ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାରେ ଅନ୍ତର୍ଜାତୀୟ ସହଯୋଗ ପାଇଁ ଏକ ନୂତନ ମାଇଲ୍ ଖୁଣ୍ଟ ସୃଷ୍ଟି କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶ ଅଭିଯାନରୁ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ପ୍ରଶଂସା କରିଛନ୍ତି. ଶ୍ରୀ ମୋଦି କହିଛନ୍ତି, ମହାକାଶକୁ ତାଙ୍କର ଐତିହାସିକ ମିଶନରୁ ପୃଥିବୀକୁ ଫେରିବା ପରେ ସେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ୱାଗତ କରିବା ପାଇଁ ଦେଶବାସୀଙ୍କ ସହ ଅପେକ୍ଷା କରିଛନ୍ତି. ସେ କହିଛନ୍ତି, ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପରିଦର୍ଶନ କରିଥିବା ଭାରତର ପ୍ରଥମ ମହାକାଶଚାରୀ ଭାବେ ସେ ତାଙ୍କର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ମାଧ୍ୟମରେ କୋଟି କୋଟି ସ୍ୱପ୍ନକୁ ପ୍ରେରଣା ଦେଇଛନ୍ତି. ଏହା ଦେଶର ମାନବ ମହାକାଶ ମିଶନ ଗଗନଯାନ ଦିଗରେ ଆଉ ଏକ ମାଇଲ୍ ଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଆକ୍ଜିୟମ୍ ଫୋର୍ ମିଶନ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ ଆଜି ପ୍ରକୃତରେ ମହାକାଶ ଜଗତରେ ସ୍ଥାୟୀ ସ୍ଥାନ ପାଇଛି ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ସିଂ କହିଛନ୍ତି।
ये गर्व का पल तो है ही है, भारत के लिए एक अद्भुत आनंद का पल कि भारत माँ का एक पुत्र आज कामयाबी से लौटा है, एक ऐसे प्रयोग से, एक ऐसी यात्रा से जिसमें बहुत सारे ऐसे एक्सपेरिमेंट्स किए गए जो पहले कभी ना किए गए थे, लेकिन जिनका समस्त मानव जाति के लिए महत्व रहेगा। आज वास्तव में विश्व बंधु के रूप में शुभांशु ने हमारी तर्जुमानी करते हुए वो काम वहां अंजाम दिया है, और ये कह सकते हैं कि अंतरिक्ष में एक स्थायी स्थान भारत को
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ନୂଆଦିଲ୍ଲୀରେ ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ଆଗକୁ ବଢ଼ାଇବା ପାଇଁ ସ୍ୱଚ୍ଛ ସହରଗୁଡ଼ିକୁ ସମ୍ମାନିତ କରାଯିବ। ଏହି ପୁରସ୍କାର 4 ବର୍ଗରେ ପ୍ରଦାନ କରାଯିବ। ସେଗୁଡ଼ିକ ମଧ୍ୟରେ ସୁପର ସ୍ୱଚ୍ଛ ଲିଗ୍ ସହର ଏବଂ ଜନସଂଖ୍ୟା ଆଧାରରେ 3 ଶୀର୍ଷ ସ୍ୱଚ୍ଛ ସହରକୁ ପୁରସ୍କାର ପ୍ରଦାନ କରାଯିବ। ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ମୋଟ 78 ପୁରସ୍କାର ପ୍ରଦାନ କରାଯିବ। ସ୍ୱଚ୍ଛ ସର୍ବେକ୍ଷଣ 2024-25 ସହରାଞ୍ଚଳ ପରିମଳ ଏବଂ ସେବା ପ୍ରଦାନ ମୂଲ୍ୟାଙ୍କନ ପାଇଁ ଏକ ସ୍ମାର୍ଟ ପଦ୍ଧତି ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ହରିୟାଣାର ପାନିପଥରେ ଆଜି ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଶକ୍ତି ଦକ୍ଷତା ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସହାୟତା ଯୋଜନା ADEETIEର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ MSMEଗୁଡ଼ିକୁ ଶକ୍ତି ଦକ୍ଷ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାରେ ସାହାଯ୍ୟ କରିବା ପାଇଁ ଋଣ ଉପରେ ଶୁଦ୍ଧ ସବ୍ସିଡି ପ୍ରଦାନ କରାଯିବ, ଯାହା ଦେଶବ୍ୟାପୀ ଶକ୍ତି ଦକ୍ଷତାକୁ ବୃଦ୍ଧି କରିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଯୋଜନା ଶିଳ୍ପ ଖର୍ଚ୍ଚ ହ୍ରାସ କରିବା ସହ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବେଆଇନ ଔଷଧ କାରବାର ଏବଂ ଅନ୍ଲାଇନ୍ ବେଟିଂ ନେଟୱାର୍କର ତଦନ୍ତର ଅଂଶସ୍ୱରୂପ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ED ମୁମ୍ବାଇର 4 ସ୍ଥାନରେ ତଲାସୀ ଅଭିଯାନ ଜାରି ରଖିଛି। ଏହି ଅଭିଯାନ ସମୟରେ 3 କୋଟିରୁ ହିସାବ ବହିର୍ଭୂତ ନଗଦ ଟଙ୍କା ସମେତ ବହୁ ମୂଲ୍ୟବାନ ପଦାର୍ଥ ଜବତ ହୋଇଛି। ମନି ଲଣ୍ଡ୍ରିଂ ନିବାରଣ ଆଇନ ଅଧୀନରେ ଏହି ମାମଲାର ତଦନ୍ତ କରାଯାଉଛି। ED ପକ୍ଷରୁ ଅବୈଧ ବାଣିଜ୍ୟ ଏବଂ ବେଟିଂ ପ୍ଲାଟଫର୍ମରେ ଜଡ଼ିତ ସଂସ୍ଥାଗୁଡ଼ିକର ଆର୍ଥିକ ଏବଂ ପରିଚାଳନାଗତ କାର୍ଯ୍ୟକଳାପକୁ ଯାଞ୍ଚ କରାଯାଉଛି। କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଆଜି ନୂଆଦିଲ୍ଲୀରେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ୍ଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ଜୁଲାଇ 21 ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନକୁ ଫଳପ୍ରଦ କରିବା ନେଇ ସେ ଉପରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ସାଧାରଣ ଲୋକଙ୍କ ଚିନ୍ତାର ବିଷୟ ହୋଇଥିବା ଅନେକ ରଣନୈତିକ, ରାଜନୈତିକ, ବୈଦେଶିକ ନୀତି ଏବଂ ସାମାଜିକ ଅର୍ଥନୈତିକ ପ୍ରସଙ୍ଗ ଉପରେ ମୌସୁମୀ ଅଧିବେଶନ ସମୟରେ ବିତର୍କ ଏବଂ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଖଡ୍ଗେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି। ୟେମେନ୍ରେ ଆସନ୍ତାକାଲି ପାଇଁ ପୂର୍ବରୁ ସ୍ଥିର ହୋଇଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖାଯାଇଛି। ସରକାର କିଛି ଦିନ ମଧ୍ୟରେ ନିମିଷା ପ୍ରିୟାଙ୍କ ପରିବାରକୁ ଅନ୍ୟ ପକ୍ଷ ସହିତ ଏକ ପାରସ୍ପରିକ ସହମତ ସମାଧାନରେ ପହଞ୍ଚିବା ପାଇଁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ମିଳିତ ପ୍ରୟାସ କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାରେ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଛି। ସିଙ୍ଗଡ଼ା, ଜଲେବି ଏବଂ ଲଡ଼ୁ ଭଳି ଖାଦ୍ୟ ଉତ୍ପାଦ ଉପରେ ଚେତାବନୀ ଲେବୁଲ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିବା ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। ଏକ ବିବୃତ୍ତିରେ ଗଣମାଧ୍ୟମ ରିପୋର୍ଟଗୁଡ଼ିକୁ ଭୁଲ ଏବଂ ଭିତ୍ତିହୀନ ବୋଲି ଦର୍ଶାଇବା ସହ ମନ୍ତ୍ରଣାଳୟ ପୃଥକ ଭାବେ ପରାମର୍ଶ ଜାରି କରିଛି, ଯାହା କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟକର ପସନ୍ଦ ପାଇଁ ଏକ ପଦକ୍ଷେପ। ବିଭିନ୍ନ କାର୍ଯ୍ୟସ୍ଥଳ ଯେପରିକି ଲବି, କ୍ୟାଣ୍ଟିନ୍, କ୍ୟାଫେଟେରିଆ ଏବଂ ବୈଠକ କକ୍ଷରେ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଲୁଚି ରହିଥିବା ଚର୍ବି ଏବଂ ଅତ୍ୟଧିକ ଚିନିର କ୍ଷତିକାରକ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ପାଇଁ ବୋର୍ଡ ପ୍ରଦର୍ଶନ କରିବା ଉପରେ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଖେଳ ଖବର। ଜର୍ଜିଆର ବାଟୁମିରେ ଅନୁଷ୍ଠିତ ହେଉଥିବା ଫିଡେ ମହିଳା ବିଶ୍ୱକପ୍ରେ ଭାରତର ଚେସ୍ ଖେଳାଳି ଆର୍ ବୈଶାଳୀ, ହାରିକା ଦ୍ରୋଣାଭାଲି, କୋନେରୁ ହମ୍ପି ଏବଂ ଦିବ୍ୟା ଦେଶମୁଖ ଆସନ୍ତାକାଲି 4th ରାଉଣ୍ଡରେ ପ୍ରତିଦ୍ୱନ୍ଦ୍ୱିତା କରିବେ। କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟ ନେଇ ଭାରତୀୟ ଖେଳାଳିମାନେ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରିବାର ଆଶା କରାଯାଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଛାତ୍ରଛାତ୍ରୀଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି। କଳିଙ୍ଗ ରତ୍ନ 2024 ପୁରସ୍କାରରେ ସମ୍ମାନିତ ହେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆକ୍ଜିୟମ୍ 4 ମିଶନ କ୍ରୁ ସଦସ୍ୟଙ୍କ ପୃଥିବୀକୁ ସଫଳ ପ୍ରତ୍ୟାବର୍ତ୍ତନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବ ସ୍ୱଚ୍ଛ ସର୍ବେକ୍ଷଣ 2024-25 ପୁରସ୍କାର ପ୍ରଦାନ ସମାରୋହ ଏବଂ ଫିଡେ ମହିଳା ବିଶ୍ୱକପ୍ ଚେସ୍ ପ୍ରତିଯୋଗିତାରେ ଆସନ୍ତାକାଲି ପ୍ରି କ୍ୱାର୍ଟର ଫାଇନାଲରେ ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।